କୁନା ଏ କୁନା ଆରେ କୁନା କଣ କରୁଛୁ କି ରେ ଯେତେ ଡାକିଲେ ବି ଶୁଣୁ ନାହୁଁ ଏ କୁନା
କଣ ହେଲା ବୋଉ ଏଡ଼େ ବଡ଼ ପାଟିରେ ଡାକୁଛୁ କଣ ହେଇଛି ତୋର
ତୁ କୁଆଡ଼େ ଯାଇଥିଲୁ କି
ପାଣି ଆଣିବା ପାଇଁ ଯାଇଥିଲି କୂଅକୁ
ଆରେ ତୁ ଯାଇଥିଲୁ ପାଣି ଆଣିବାକୁ ବୋହୁ କଣ କରୁଛି କି ରେ
ତୋ ବୋହୁ ଆଉ ଭାରି କାମ କରିବ ନାହିଁ କାହିଁକି ନା ସେ ଏବେ ପାଞ୍ଚ ମାସର ଗର୍ଭବତୀ
ହଁ ହେଲା ଯେ କଣ ହେଲା ଏ ସମୟରେ ଯଦି ସେ କାମ ନ କରିବ ତେବେ ପ୍ରସବ ସମୟରେ ବହୁତ ଅସୁବିଧା ହେବ ବୁଝିଲୁ
ନାଇଁ ବୋଉ ସେ କାମ କରିବ ଯେ କେବଳ ହାଲୁକା କାମ କରିବ ଭାରି କାମ କରିବ ନାହିଁ ଭାରି କାମ କଲେ ତାର ଦେହ ପ୍ରତି କ୍ଷତି ହେଇପାରେ
ଆରେ କୁନା ତତେ ଏତେ ସବୁ ବୁଦ୍ଧି କିଏ ଦେଲା କି ରେ
ଗତକାଲି ଖରାବେଳେ ତୁ ଚେପି ଘରକୁ ବୁଲି ଆଇଥିବା ସମୟରେ ଆମ ଘରକୁ ଆଶା ଦିଦି ଓ ଏଏନ୍ଏମ୍ ଦିଦି ବୁଲିବାକୁ ଆସିଥିଲେ ଆଉ ସେମାନେ ତତେ ଖୋଜୁଥିଲେ ନ ପାଇବାରୁ ମତେ ଆଉ ଦେବୀକୁ ଗର୍ଭାବସ୍ଥାରେ କଣ କଣ ଖାଇବ କଣ କାମ କରିବ କଣ କାମ ନ କରିବ ସବୁ କଥା ପରା ବୁଝେଇଛନ୍ତି ମୁଁ ଗୋଟି ଗୋଟି କରି ସବୁ ମନେ ରଖିଛି
କଣ 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 ବୁଝେଇଲେ କି ରେ ମତେ ଟିକେ କହିବୁ ନାହିଁ
ହଉ କହୁଛି ଶୁଣୁ ବୁଝିଲୁ ବୋଉ ଦେବୀ ଯେହେତୁ ପାଞ୍ଚ ମାସର ଗର୍ଭବତୀ ସେଥିପାଇଁ ସେ ଭାରି କାମ ଯେପରିକି ଆମ କୂଅରୁ ପାଣି କାଢ଼ିବା ବାଲ୍ଟି ଗରା ଭର୍ତ୍ତି ପାଣି ବୋହି ଆଣିବା କାଠ କାଟିବା ଏହିପରି ଯେତେ ସବୁ ଭାରି କାମ ଅଛି ସେ ସବୁ କାମକୁ କରିବ ନାହିଁ ଯଦି ସେ ଭାରି କାମ କରେ ତେବେ ତାର ଗର୍ଭ ପ୍ରତି ବିପଦ ଆସିପାରେ ଯେପରିକି ଅସମୟରେ ଗର୍ଭପାତ ହେବ କମ୍ ଓଜନର ଶିଶୁ ଜନ୍ମ ହେବ ରକ୍ତ ଜମାଟ ବାନ୍ଧିବ ମା ଦୁର୍ବଳିଆ ହୋଇଯିବ ଓ ଶେଷରେ ମା ମୃତ୍ୟୁ ମୁଖରେ ପଡ଼ିପାରେ କହିଲୁ ବୋଉ ତୁ ଚାହୁଁଛୁ ଦେବୀ କି ଭାରି କାମ କରେଇ ଆମେ ଏଇଭଳି ବିପଦ ଡାକି ଆଣିବା
ଏଇଭଳି ବିପଦ ହେଇପାରେ ନାଇଁ ରେ ପୁଅ ନାଇଁ ତାକୁ ଜମା ଭାରି କାମ କରେଇବା ଦରକାର ନାହିଁ ଆମେ ସବୁ ଭାରି କାମ କରିଦେବା
ସେଇଥିପାଇଁ ପରା ସକାଳୁ ସକାଳୁ ମୁଁ କୂଅରୁ ପାଣି ଟାଣି ଘରକୁ ଆଣୁଥିଲି
ହଁ ରେ ପୁଅ ତୁ ଠିକ କରିଛୁ ସେମାନେ ଆଉ କଣ କହିଲେ ନା ଏତିକି କହିଲେ ବା
ସେମାନେ ଆହୁରି କେତେ କଥା କହିଛନ୍ତି ଜାଣିଛୁ ବୋଉ ଏଏନ୍ଏମ୍ ଦିଦି କହିଲେ ପ୍ରତ୍ୟେକ VHND କୁ ଦେବୀ ଯାଇ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ଅନ୍ତତ ଚାରିଥର ତା ସହିତ ଆଇରନ୍ ବଟିକା ପ୍ରତ୍ୟେକ ଦିନ ରାତିରେ ଖାଇସାରି ଖାଇବା ଦରକାର ଦିନବେଳେ ଖାଇସାରି 2 ଘଣ୍ଟା ବିଶ୍ରାମ ନେବ ଆହୁରି ଜାଣିଛୁ ଦେବୀର ଖାଇବା ଉପରେ ମଧ୍ୟ ବହୁତ ବୁଝେଇଲେ
କଣ ବୁଝେଇଲେ
କହିଲେ କିଛି ବାରଣ ନ କରି ସବୁ ପ୍ରକାର ପନିପରିବା ଶାଗ ପୋଇ ବୋଇତାଳୁ ପ୍ରତିଦିନ ଖାଇବା ସହିତ ସପ୍ତାହକୁ 2-3 ଥର ମାଛ ମାଂସ ଓ ଅଣ୍ଡା ଖାଇବାକୁ ଦେବ ଦିନରେ ଯେତେ ଥର ଖାଉଛି ଦେବୀ ତାଠାରୁ ଗୋଟିଏ ଥର ଅଧିକ ଖାଦ୍ୟ ଖାଇବ କାହିଁକି ନା ତା ପେଟରେ ପିଲାଟା ବଢୁଛି ତା ସହିତ ପ୍ରସବ ପାଇଁ ଶକ୍ତି ସଞ୍ଚୟ କରିବ ନା ଏଇଥିପାଇଁ
ହଁ ପୁଅ ତୁ ଠିକ କହୁଛୁ ଆଜିଠୁ ଆମେ ତାକୁ ଠିକ ଭାବରେ ଖାଇବା ପିଇବାକୁ ଦେବା ତା ସହିତ ତାକୁ କାମ କରିବାକୁ ଜମା ଦେବା ନାହିଁ ଆମେ ସବୁ କାମ କରିଦେବା
ହଁ ଲୋ ବୋଉ କେବଳ ଗର୍ଭାବସ୍ଥାରେ ନୁହଁ ପିଲା ଜନ୍ମ ପରେ ମଧ୍ୟ ଆମେ ଯଦି ଏସବୁ ଠିକ ଭାବରେ ପାଳନ କରିବା ତେବେ ଆମେ ସୁନ୍ଦରିଆ ସ୍ୱାସ୍ଥ୍ୟବାନ ଓ ନିରୋଗୀ ଶିଶୁଟିଏ ପାଇବା ସହିତ ଦେବୀର ସ୍ୱାସ୍ଥ୍ୟ ଭଲ ରହିବ
ସତରେ
ହଁ ଲୋ ବୋଉ
ହଁ ଶ୍ରୋତା ବନ୍ଧୁ ଆପଣମାନେ ଯଦି ଗର୍ଭବତୀ ଓ ପ୍ରସୂତି ମାଙ୍କର କାର୍ଯ୍ୟଭାର କମେଇବା ସହିତ ଖାଦ୍ୟପେୟର ସଠିକ୍ ଯତ୍ନ ନେବେ ଆମ୍ଭେମାନେ ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ଓ ନିରୋଗୀ ଶିଶୁ ପାଇବା ତା ସହିତ ମାର ସ୍ୱାସ୍ଥ୍ୟ ଭଲ ରଖିପାରିବା ଯାହାଫଳରେ ଆମେ ଏକ ସୁସ୍ଥ ପରିବାର ଗଠନ କରିପାରିବା ମାର କାର୍ଯ୍ୟଭାର କମେଇବା ଅଭିଜ୍ଞତାକୁ ଆପଣଙ୍କ ମୋବାଇଲ ଫୋନରେ 3 ନମ୍ବର ବଟନ ଦବାଇ ନିଜର ମତାମତ ଦେଇପାରିବେ ଧନ୍ୟବାଦ।